ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. పోర్తుగాల్కు సఫల గస్త శేష కరి స్లోవాకియారే పహంచిలే రాష్ట్రపతి. సామాజిక న్యాయకు సశక్త కరివా దిగరే వాకఫ్ సంశోధన బిల్ 2025 సర్కార్కు ఏక ఉల్లేఖనీయ పదక్షేప బులి కహిలే ప్రధానమంత్రి. నేపాళరే హెబాకుతిబా తృతీయ బిమ్స్టెక్ కృషి మంత్రి సమ్మేళనరే ఆజి జోగదేబె కేంద్ర కృషి ఓ కృషక కళ్యాణ మంత్రి. ଯୁକ୍ତରାଷ୍ଟ୍ର ଆମେରିକାକୁ ଆମଦାନୀ ହେଉଥିବା ଚୀନ୍ ଉତ୍ପାଦ ଉପରେ ଆଜିଠାରୁ ଲାଗୁ ହେବ 104% ଶୁଳ୍କ କହିଲା ହ୍ୱାଇଟ୍ ହାଉସ୍. ଏବଂ ଆଇପିଏଲ୍ରେ ଆଜି ଅହମ୍ମଦାବାଦଠାରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭରେ ପହଞ୍ଚିଛନ୍ତି. ପ୍ରାୟ 29 ବର୍ଷର ବ୍ୟବଧାନ ପରେ ଏହା ହେଉଛି କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ସ୍ଲୋଭାକିଆକୁ ପ୍ରଥମ ସରକାରୀ ଗସ୍ତ. ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏବଂ ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପିଲେଗ୍ରିନିଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ. ସେହିଭଳି ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହିତ ଶ୍ରୀମତୀ ମୁର୍ମୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ରାଷ୍ଟ୍ରପତି ପର୍ତ୍ତୁଗାଲକୁ ତାଙ୍କର ସଫଳ ଗସ୍ତ ଶେଷ କରି ସ୍ଲୋଭାକିଆ ଯାଇଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି. ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ 27 ବର୍ଷ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ଥିଲା ପ୍ରଥମ ପର୍ତ୍ତୁଗାଲ ଗସ୍ତ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ପଶ୍ଚିମ ବ୍ୟାପାର ସଚିବ ତନ୍ମୟ ଲାଲ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେ ନେଗ୍ରୋଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ଆନ୍ତର୍ଜାତିକ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ଗୁରୁତ୍ୱ ଆରୋପ କରିଛନ୍ତି। ୱାକଫ୍ ସଂଶୋଧନ ବିଲ୍ 2025 ସଂସଦରେ ପାରିତ ହେବା ଦ୍ୱାରା ଏହା ସାମାଜିକ ନ୍ୟାୟକୁ ସଶକ୍ତ କରିବା ଦିଗରେ ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ରାତିରେ ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ମୁସଲିମ୍ ସମ୍ପ୍ରଦାୟ ସମେତ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଉଲ୍ଲେଖନୀୟ ବିଧେୟକ ପାରିତ କରିଥିବାରୁ ସଂସଦର ଉଭୟ ଗୃହକୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି, ୱାକଫ୍ର ପବିତ୍ରତା ବର୍ତ୍ତମାନ ସଂରକ୍ଷିତ ରଖାଯିବ। ଏହା ସହିତ ଅବହେଳିତ ମହିଳା ଏବଂ ଶିଶୁମାନଙ୍କ ଅଧିକାରକୁ ମଧ୍ୟ ସୁରକ୍ଷିତ ରଖାଯାଇପାରିବ।
ସାଥିଓ ମେ ଦେଶ କି ସଂସଦ କୋ ସର୍ବ ସମାଜ କେ ହିତ ମେ ମୁସଲିମ ସମାଜ କେ ହିତ ମେ ଏକ ଶାନଦାର କାନୁନ ବନାନେ କେ ଲିଏ ବଧାଇ ଦେତା। ଅବ ବକ୍ତ କି ପବିତ୍ର ଭାବନା କି ବି ରକ୍ଷା ହୋଗୀ ଔର ଗରିବ ପସବନ୍ଦା ମୁସଲମାନ ମହିଳା ବଚ୍ଚେ ସବକେ ହକ ବି ମହଫୁଜ ରହେଙ୍ଗେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ 2025 ବର୍ଷରେ ପ୍ରଥମ 100 ଦିନରେ ତାଙ୍କ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରି କହିଛନ୍ତି, ଏହି ନିଷ୍ପତ୍ତିଗୁଡ଼ିକ ମାଧ୍ୟମରେ ଭବିଷ୍ୟତରେ ଦେଶର ସାମଗ୍ରିକ ବିକାଶ ଲାଗି ଏକ ସଶକ୍ତ ଭିତ୍ତିଭୂମି ସ୍ଥାପନ କରାଯାଇପାରିଛି। ବିକାଶ ଦିଗରେ ଭାରତ ଅପ୍ରତିଦ୍ୱନ୍ଦ୍ୱୀ ବୋଲି ଗତ 100 ଦିନର ସଫଳତା ପ୍ରତିପାଦିତ କରିଛି ବୋଲି ସେ କହିଛନ୍ତି। ଏତଦ୍ବ୍ୟତୀତ ଏହି ସମୟ ମଧ୍ୟରେ ଉପଗ୍ରହ ଡକିଂ ଓ ଅନ୍ଡକିଂ ସାମର୍ଥ୍ୟ ହାସଲ କରିବା ଦିଗରେ ଭାରତ ବିଶ୍ୱର ଚତୁର୍ଥ ଦେଶ ରୂପେ ନିଜକୁ ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
100 ଦିନୋ ମେ ହମନେ ସିର୍ଫ ଫୈସଲେ ନହିଁ ଲିଏ ହମନେ ଭବିଷ୍ୟ କି ମଜବୁତ ନୀବ ରଖି ହୈ। ଇନ 100 ଦିନୋ ମେ ଭାରତ ଦୁନିଆ କା ଚୌଥା ଐସା ଦେଶ ବନା ଜିସନେ ସେଟେଲାଇଟ କି ଡକିଂ ଔର ଅନଡକିଂ କି କ୍ଷମତା ହାସିଲ କି।
ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରିବା ସହିତ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଉଲ୍ଲେଖନୀୟ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଦେଶବ୍ୟାପୀ 150ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଦେଖାଦେଇଥିବା ଏ ସମ୍ପର୍କିତ ହିଂସା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେଶର ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ କରିବା ଦିଗରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତ ଗତ 1 ଦଶନ୍ଧି ମଧ୍ୟରେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନେପାଳରେ ହେବାକୁ ଥିବା ତୃତୀୟ ବିମ୍ଷ୍ଟେକ୍ କୃଷି ମନ୍ତ୍ରୀ ବୈଠକରେ ଯୋଗଦେବେ। କୃଷି ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ଚୌହାନ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ସେଠାକାର କୃଷିମନ୍ତ୍ରୀ ରାମନାଥ ଅଧିକାରୀଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବେ। ଏହାଛଡ଼ା ଦୁଇ ଦେଶ ମଧ୍ୟରେ କୃଷି କ୍ଷେତ୍ରରେ ଅଧିକ ସହଯୋଗ ଲାଗି କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକାକୁ ଆମଦାନୀ ହେଉଥିବା ଚୀନ ଉତ୍ପାଦ ଉପରେ ଆଜିଠାରୁ 104% ଶୁଳ୍କ ଲାଗୁ ହେବ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିଭିନ୍ନ ଦେଶର ଉତ୍ପାଦ ଉପରେ ଆନୁପାତିକ ଶୁଳ୍କ ଲାଗୁ କରିଥିଲେ। ତଦନୁଯାୟୀ ସେ ଚୀନ ଉତ୍ପାଦଗୁଡ଼ିକ ଉପରେ ଫେବୃୟାରୀ ମାସରେ ପ୍ରାଥମିକ ଭାବେ 10% ଶୁଳ୍କ ଲାଗୁ କରିଥିବାବେଳେ ଗତ ମାସରେ ଏହାକୁ ଦ୍ୱିଗୁଣିତ କରିଥିଲେ। ଏହାପରେ ଆମେରିକାର ଉତ୍ପାଦଗୁଡ଼ିକ ଉପରେ ଚୀନ ମଧ୍ୟ 34% ଅଧିକ ଶୁଳ୍କ ଲାଗୁ କରିଥିଲା। ତେବେ ଗତକାଲି ସୁଦ୍ଧା ଚୀନ ଏହି ଶୁଳ୍କ ପ୍ରତ୍ୟାହାର ନ କଲେ ଅତିରିକ୍ତ 50% ଅଧିକ ଶୁଳ୍କ ଚୀନର ଉତ୍ପାଦଗୁଡ଼ିକ ଉପରେ ଲାଗୁ କରାଯିବ ବୋଲି ଆମେରିକା ପକ୍ଷରୁ ଘୋଷଣା କରାଯାଇଥିଲା। ମିଆଁମାରରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା 3645କୁ ବୃଦ୍ଧି ପାଇଛି। ଏହାଛଡ଼ା 5017 ଜଣ ବ୍ୟକ୍ତି ଆହତ ହେବା ସହିତ 148 ଜଣ ନିଖୋଜ ଅଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି। ଗତମାସ 28 ତାରିଖ ଦିନ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସେଠାରେ ଏଭଳି କ୍ଷତି ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ପ୍ରାୟ 7.7 ଥିବା କୁହାଯାଇଛି। ଇତିମଧ୍ୟରେ ଭାରତ ଅପରେସନ୍ ବ୍ରହ୍ମା ମାଧ୍ୟମରେ ପଡ଼ୋଶୀ ପ୍ରଥମ ଏବଂ ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ସେଠାକୁ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଛି। ଏତଦ୍ବ୍ୟତୀତ ୟୁରୋପୀୟ ସଂଘ, ମିଳିତ ଜାତିସଂଘ ସମେତ ଅନ୍ୟାନ୍ୟ ଦେଶ ମଧ୍ୟ ସାହାଯ୍ୟର ହାତ ବଢ଼ାଇଥିବା ଜଣାଯାଇଛି। ମନୋରଞ୍ଜନ କାର୍ଯ୍ୟକ୍ରମ ବିଶ୍ୱର ଏକ ପ୍ରମୁଖ ଶିଳ୍ପର ସ୍ଥାନ ନେବା ସହିତ ଆଗାମୀ ଦିନରେ ଏହା ଅଧିକ ସମ୍ପ୍ରସାରିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦେଶର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆସନ୍ତା ମାସରେ ମୁମ୍ବାଇଠାରେ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ ଆୟୋଜନ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ଭାରତୀୟ ପ୍ରତିଭାନ କଳାକାରଙ୍କୁ ଅଧିକ ପ୍ରୋତ୍ସାହିତ କରାଯିବା ସହିତ ବିଶ୍ୱସ୍ତରରେ ନିଜର ପ୍ରତିଭା ସାବ୍ୟସ୍ତ କରିବାର ସୁଯୋଗ ମିଳିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ୱେବ୍ସ ପ୍ଲାଟଫର୍ମକୁ ଅଧିକ ଲୋକାଭିମୁଖୀ କରିବା ସହିତ ଯୁବ ପ୍ରତିଭାମାନେ ଯେଭଳି ଏହି ଅଭିଯାନରେ ସାମିଲ ହୋଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ଆହ୍ୱାନ ଦେଇଛନ୍ତି।
हमने क्रिएट इन इंडिया का मंत्र लेकर इसे नेक्स्ट लेवल पर ले जाने का फैसला लिया है। वेव्स इंडियन आर्टिस्ट को कंटेंट बनाने और ग्लोबल बनाने के लिए एनकरेज करेगा और इसके साथ साथ क्रिएट इन इंडिया दुनिया भर के आर्टिस्ट को भारत में आने का अवसर भी देगा।
क्रिकेट आईपीएल क्रिकेट रे गतकाली रो द्वितीय मैच रे पंजाब किंग्स चेन्नई सुपर किंग्स को 18 रन रे परास्त करिछि। ଚଣ୍ଡୀଗଡ଼ଠାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 219 ରନ୍ କରିଥିଲା। ଦଳ ପକ୍ଷରୁ ପ୍ରିୟାଂଶ ଆର୍ଯ୍ୟ ମାତ୍ର 42 ବଲ୍ରୁ 103 ରନ୍ କରିଥିବା ବେଳେ ଶଶାଙ୍କ ସିଂ 52 ରନ୍ କରି ଅପରାଜିତ ଥିଲେ। 220 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ଦଳ 20 ଓଭରରେ 5 ୱିକେଟ୍ ହରାଇ 201 ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ଡେଭନ୍ କନ୍ୱେ ସର୍ବାଧିକ 69 ରନ୍ କରିଥିଲେ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ ଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୋଲକାତା ନାଇଟ୍ ରାଇଡର୍ସକୁ 4 ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 238 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ ଓ ନିକୋଲାସ୍ ପୁରମ୍ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ଜବାବରେ କୋଲକାତା ନାଇଟ୍ ରାଇଡର୍ସ 20 ଓଭରରେ 7 ୱିକେଟ୍ ହରାଇ 234 ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ଆଜି ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଚୀନ୍ର ନିଗ୍ବୋଠାରେ ଚାଲିଥିବା ଏସିଆ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ର ମିକ୍ସଡ୍ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିଶା କ୍ରାଷ୍ଟଙ୍କ ଯୋଡ଼ି ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ବିଜୟୀ ହୋଇ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଏହି ଯୋଡ଼ି ବିଶ୍ୱର 14 ନମ୍ବର ଯୋଡ଼ିକୁ 15-21, 21-12, 21-11 ସେଟ୍ରେ ପରାସ୍ତ କରିଥିଲେ। ସେହିଭଳି ଆଦିତ୍ୟ ସୂର୍ଯ୍ୟ ଓ ଅମୃତା ପ୍ରମୁଥେ ଶ୍ରୀଲଙ୍କାର ଥୁଲିତ୍ ପାଲିଆଗୁରୁ ଓ ପାଞ୍ଚାଳୀ ଅଧିକାରୀଙ୍କ ଯୋଡ଼ିକୁ 21-9, 21-11 ସେଟ୍ରେ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଜି ଦୁଇଥର ଅଲିମ୍ପିକ୍ସ ବିଜେତା ପିଭି ସିନ୍ଧୁ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ୍ ଲକ୍ଷ୍ୟ ସେନ୍ ସେମାନଙ୍କର ଅଭିଯାନ ଆରମ୍ଭ କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପର୍ତ୍ତୁଗାଲକୁ ସଫଳ ଗସ୍ତ ଶେଷ କରି ସ୍ଲୋଭାକିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସାମାଜିକ ନ୍ୟାୟକୁ ସଶକ୍ତ କରିବା ଦିଗରେ ୱାକଅପ୍ ସଂଶୋଧନ ବିଲ୍ 2025 ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଯୁକ୍ତରାଷ୍ଟ୍ର ଆମେରିକାକୁ ଆମଦାନୀ ହେଉଥିବା ଚୀନ ଉତ୍ପାଦ ଉପରେ ଆଜିଠାରୁ ଲାଗୁ ହେବ 104% ଶୁଳ୍କ କହିଲା ହ୍ୱାଇଟ୍ ହାଉସ୍। ଏବଂ ଆଇପିଏଲ୍ରେ ଆଜି ଅହମ୍ମଦାବାଦଠାରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।